ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ରାଜ୍ୟ ଆଜିଠାନୁ ଭୋଟର ତାଲିକା ଥି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ପ୍ରକ୍ରିୟା ମୂଳ ହେଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆର୍ ଗୋପାଳନ କହିଛନ୍ତି ପ୍ରକ୍ରିୟାଥି 38,123 ଜଣ ବୁଥ୍ ସ୍ତରୀୟ ଅଧିକାରୀ ବିଏଲ୍ଓ ଘର ଘର ବୁଲିକରି ମତଦାତାମାନଙ୍କର ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସାହସ କରିବାର ଲାଗି ଭିନ୍ ଭିନ୍ ରାଜନୈତିକ ଦଳ ତରଫରୁ 27,000 ଏତକା ବୁଥ୍ ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍। ବିଏଲ୍ଓମାନଙ୍କର ଜରିଆଥି ସାଧାରଣ ଲୋକେ ଭୋଟର ଆଇଡିର ସଂଶୋଧନ କରିପାରିବେ। ଏସ୍ଆଇଆର୍ ପ୍ରକ୍ରିୟା ଏବେ ମାସର 28 ତାରିଖ ତକ ଚାଲବା ବୋଲିକରି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବା କାଲି ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶସାରା ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥିବି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆର୍ ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲି ତାର ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷା ଥି ତାର ପ୍ରସାରଣ କରାଯିବା। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନୁ ଥିବା ରାଘର ସରକାରୀ ପ୍ରାଥମିକ ବିଦ୍ୟାଳୟନୁ ଏବେ 1 ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳର 8 ବଜେ ମୂଲ ହେବା। ଗଲା ଏପ୍ରିଲ 27 ତାରିଖ ହେବାର୍କେ ଥିବାର ଶୁଣାଣି ଲାଗି ଆଘନୁ ପଞ୍ଜୀକରଣ କରିଥିବାର ଆବେଦନକାରୀମାନେ ଏଦିନ ନିଜର ଅଭିଯୋଗ ଜଣାଇପାରିବେ। ଏଥିଲାଗି ସେମାନଙ୍କୁ ଫେରଘାଏ ପଞ୍ଜୀକରଣ କରବାର୍କେ ନାଇଁ ପଡ଼େ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ସମଗ୍ର ଶିକ୍ଷା ଅଭିଯାନ ଅଧୀନତି ପାଣ୍ଠି ପ୍ରଦାନ ଆର୍ ଇତାର ବିନିଯୋଗ ବାବଦେ ସମୀକ୍ଷା କରିଛନ୍ତି। ବୈଠକଟି ସମଗ୍ର ଶିକ୍ଷାଥି 3.0 ଆଇବା ଦିନେ ଅୟତ୍କା ଦକ୍ଷ ସ୍ୱଚ୍ଛ ଆର୍ ଫଲାଫଲ ଭିତ୍ତିକ କରବାର୍କେ ଜୋର୍ ଦିଆଯାଇଛି। ଇ ବଛରଠାନୁ ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାଥି ଅୟତ୍କା ସମନ୍ୱୟ ଆର୍ ବ୍ୟାପକ ପ୍ରଭାବ ପକାବାର୍ ଲାଗି ଗୋଟେ ଏକୀକୃତ ଆଭିମୁଖ୍ୟ ଗ୍ରହଣ କରାଯିବା ବୋଲିକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ସେ କହିଛନ୍ ଯୋଜନା ଅନୁସାରେ ସମଗ୍ର ଶିକ୍ଷା ଅଭିଯାନ ପିଏମ୍ ପୋଷଣ, ଉଲ୍ଲାସ, ପିଏମ୍ଶ୍ରୀ ଆର୍ ଅଲଗା ସବୁ ପ୍ରମୁଖ ଫ୍ଲାଗ୍ସିପ୍ ଯୋଜନାମାନଙ୍କର ମିଶ୍ରଣକେ ସମନ୍ୱିତ କରାଯିବା, ଯେନ୍ଟା ସମଗ୍ର ଶିକ୍ଷା ବ୍ୟବସ୍ଥାକେ ଗୁଟେ କରି ରଖବାର୍ଥି ସାହାଯ୍ୟ କର୍ବା। ଉପମୁଖ୍ୟମନ୍ତ୍ରୀ କୃଷି ଆର୍ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନୂଆଦିଲ୍ଲୀଠାରେ ହୋଇଥିବା ଜାତୀୟ ଖରିଫ୍ ସମ୍ମିଳନୀକୁ ଯୋଗ ଦେଇକରି ରାଜ୍ୟର ଡିଜିଟାଲ୍ ଆର୍ ସ୍ଥାୟୀ ସଂସ୍କାର ବିଷୟ ଆଲୋଚନା କରିଛନ୍। ଇତାର ଛଡ଼ା ଶ୍ରୀ ସିଂହଦେଓ ରାଜ୍ୟର ପ୍ରମୁଖ ଦାବି ବିଷୟ ଆଲୋଚନା କରିଛନ୍। କେନ୍ଦ୍ର ସରକାରଙ୍କର ପୂର୍ବୋଦୟ, ଦୂରଦୃଷ୍ଟି ଆର୍ ରାଜ୍ୟର ବିକଶିତ ଓଡ଼ିଶା 2036 ଆଭିମୁଖ୍ୟ ନେଇକରି ରାଜ୍ୟ ସରକାର ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି, ଚାଷୀମାନଙ୍କର ଆୟ ବଢ଼ାବାର ଆର୍ ଜଳବାୟୁ ସହନଶୀଳ କୃଷି ବ୍ୟବସ୍ଥା ଗଠନ କରବାର ଲାଗି ଚାଷୀ କୈନ୍ଦ୍ରିକ ନୀତି କାର୍ଯ୍ୟକାରୀ କରୁଛନ୍ ବୋଲି ଶ୍ରୀ ସିଂହଦେଓ କହିଛନ୍। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଆଇବା 2026 ଖରିଫ୍ ଋତୁ ଲାଗି ଗୁରୁତ୍ୱପୂର୍ଣ୍ଣ ରଣନୀତି ଉପରେ କେନ୍ଦ୍ରୀୟ ନେତାମାନଙ୍କ ସାଙ୍ଗେ ଭିଲ୍ ଆଲୋଚନା କରିଛନ୍। ଓଡ଼ିଶାନ ଗୋଟେ ଉନ୍ନତ ପ୍ୟାକେଜିଂ ଗ୍ଲାସ୍ କୋର୍ ସବ୍ଷ୍ଟ୍ରେସ୍ ଉତ୍ପାଦନ ୟୁନିଟ୍ ସ୍ଥାପନା କରବାର୍କେ ଓଡ଼ିଶା ସରକାର ଇଣ୍ଟେଲ୍ କର୍ପୋରେସନ୍ ଆର୍ 3DS ୟୁଏସ୍ ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ଦେଶର ସବୁଠାରୁ ବଡ଼ ଉଚ୍ଚା ପ୍ରଯୁକ୍ତି ଉତ୍ପାଦନ ନିବେଶ ଭିତରୁ ଗୋଟିଏ। ଏହି ୟୁନିଟ୍ ଭୁବନେଶ୍ୱର ଖୋର୍ଦ୍ଧା ଭିତରେ ସ୍ଥାପନା ହେବାର ପ୍ରସ୍ତାବ ରହିଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଆର, ଇଣ୍ଟେଲ୍ର ସିଇଓଙ୍କର ଉପସ୍ଥିତି ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲାନୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକେ ସଫଲ କରବାର୍ ଲାଗି ଜିଲ୍ଲା ପ୍ରଶାସନ ତରଫରୁ ଲୋକର ସହଯୋଗ ଆର୍ ସମର୍ଥନ କାମନା କରାଯାଇଛି। ଘରେ ଘରେ ଯାଇକରି ଯାଞ୍ଚ କରୁଥିବାର ବିଏଲ୍ଓମାନଙ୍କୁ ସଭେ ସହଯୋଗ କରବାର୍ ଲାଗି ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି। ଲୋକର ସୁବିଧା ଲାଗି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଆର୍ ସବୁ ଉପଜିଲ୍ଲାପାଳଙ୍କର କାର୍ଯ୍ୟାଳୟନୁ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି। ଏତାର ସହିତ ଭୋଟର ତାଲିକା ବାବଦେ କେନ୍ସିଭିଲ୍ ସାହାଯ୍ୟ ଲାଗି ଟୋଲ୍ ଫ୍ରି ନମ୍ବର 1950 ଥି ସମ୍ପର୍କ କରବାର୍ ଲାଗି ପରାମର୍ଶ ଦିଆଯାଇଛି। ରାଜ୍ୟ ଅପରାଧ ଆର୍ ଅପରାଧୀମାନଙ୍କର ବିରୋଧି ଓଡ଼ିଶା ପୁଲିସ୍ର ସ୍ପେଶାଲ୍ ଡ୍ରାଇଭ୍ ଗଲା 18 ଦିନେ 5,703 ଜଣଙ୍କର ବିରୋଧନ ଜାମିନ ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି। ଫେରାର ଥିବାର 520 ଜଣ ଅଭିଯୁକ୍ତଙ୍କୁ ଧରାଯାଇକରି କୋର୍ଟ ଚାଲାଣ କରାଯାଇଥିବା ବେଳେ 957 ଜଣ ଅଭ୍ୟାସଗତ ଅପରାଧୀଙ୍କର ବିରୋଧନ 129 ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇତାର ଛଡ଼ା 126 ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁସାରେ 2,620 ଜଣଙ୍କର ବିରୋଧନ ପଦକ୍ଷେପ ନିଆଯାଇଛି। ଆଇବା ଦିନେ ଭିଲ୍ ଅପରାଧ ଆର୍ ଅପରାଧୀମାନଙ୍କର ବିରୋଧନ ସ୍ପେଶାଲ୍ ଏନ୍ଫୋର୍ସମେଣ୍ଟ ଜାରି ରହିବା ବୋଲିକରି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍। ବ୍ୟାଙ୍କକ୍ଠାରେ ଚାଲିଥିବା ବିଶ୍ୱ ପାରା ତୀରନ୍ଦାଜୀ ସିରିଜ୍ 2024 ଓଡ଼ିଶାର ପାରା ତୀରନ୍ଦାଜ ପାୟଲ ନାଗ 2 ସ୍ୱର୍ଣ୍ଣପଦକ ଜିତିକରି ଏବେ ଏସୀୟ ପାରା ଗେମ୍ସ 2024 ଲାଗି ଯୋଗ୍ୟତା ଅର୍ଜନ କରିଛନ୍। ଏଛିନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ରେ। ଜୁହାର।
Mm-hmm.